ହ୍ୟାଲୋ,
ତମେ କଣ ଚାଲ? କିଛି ଉତ୍ତର ତମେ କଣ କହିଚାଲ? ତମ ନାଁ ହେଲେ କଣ ଚାଲ?
ମୋ ନାଁ ସଂଯୁକ୍ତ ସ୍ୱାଇଁ,
ମୁଁ ନିରଙ୍କାରୀ ରହୁଛି,
ଜନତା ନଗର 21 ନମ୍ବର ୱାର୍ଡ।
ମୋ ମାଙ୍କର ନାଁ?
ମୋ ମାଙ୍କ ନାଁ ଚମ୍ପାବତୀ ବାରିକ। ବୟସ୍କ ଲୋକ, ସେ ଚାଲି ପାରୁନାହାନ୍ତି ଆଉ କିଛି କାମ ବି କରିପାରୁନାହାନ୍ତି। ତାଙ୍କୁ କିଛି ଜିନିଷ ଦିଆଯାଉ, ତାଙ୍କୁ ଟିକେ ସାହାଯ୍ୟ ମିଳୁ।